ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପରୀକ୍ଷା ପେ ଚର୍ଚ୍ଚା 2026 ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ଚାପ ହ୍ରାସ ନେଇ ଆଜି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବେ ପ୍ରଧାନମନ୍ତ୍ରୀ. ଛତିଶଗଡ଼ର ଜଗଦଲପୁରଠାରେ ବସ୍ତର ପଣ୍ଡୁମ୍ ମହୋତ୍ସବର ଉଦ୍ଯାପନୀ ସମାରୋହରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଜାତୀୟ ସୁରକ୍ଷା କ୍ଷେତ୍ରରେ ସହଯୋଗ ନେଇ ରୂପରେଖ ପ୍ରସ୍ତୁତ କରିବାକୁ ଭାରତ କାନାଡ଼ା ସହମତ. ଜାପାନ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ନେତୃତ୍ୱାଧୀନ ଶାସକ ମେଣ୍ଟ, ଏବଂ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନସିପ୍ ଟାଇଟଲ ହାସଲ କଲା ସର୍ଭିସେସ୍ ଦଳ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପରୀକ୍ଷା ପେ ଚର୍ଚ୍ଚା 2026 ନବମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ. ପୂର୍ବାହ୍ନ 10:00 ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ, ଦୂରଦର୍ଶନ, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ୱେବ୍ସ ଓଟିଟି, ଆମାଜନ୍ ପ୍ରାଇମ୍ ଭିଡ଼ିଓ, ଜିଓ, ଜି5, ସୋନି ଲିଭ୍ ଏବଂ ସ୍ୱଟିଫାଇରେ ସିଧା ପ୍ରସାରଣ କରାଯିବ. ପରୀକ୍ଷା ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ ଦୂର କରିବା, ପ୍ରସ୍ତୁତି, ସମୟ ପରିଚାଳନା ଏବଂ ଆତ୍ମବିଶ୍ୱାସର ସହ ପରୀକ୍ଷାର ସମ୍ମୁଖୀନ ହେବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ଯ୍ୟାୟରେ ତାମିଲନାଡୁର କୋଏମ୍ବାଟୁର, ଛତିଶଗଡ଼ର ରାୟପୁର, ଗୁଜରାଟର ଦେବମୁଗ୍ରା ଏବଂ ଆସାମର ଗୁଆହାଟୀରେ ପରୀକ୍ଷା ଯୋଦ୍ଧାଙ୍କ ସହ ଭାବ ବିନିମୟ କରିବେ. ସଂସ୍କରଣର ପ୍ରଥମ ପର୍ଯ୍ୟାୟ ଗତ 6 ପ୍ରସାରିତ ହୋଇଛି. ଏହି ଲୋକପ୍ରିୟ ବାର୍ଷିକ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହ ଚଳିତ ସଂସ୍କରଣ ନିମନ୍ତେ ମାଇ ଗଭ୍ ପୋର୍ଟାଲ ମାଧ୍ୟମରେ 4.5 କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ପଞ୍ଜୀକରଣ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ. ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ଶ୍ରୀ ହର୍ମିନି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଭାରତକୁ 5 ସରକାରୀ ଗସ୍ତରେ ଆସିଥିବା ଶ୍ରୀ ହର୍ମିନି ଚେନ୍ନାଇ ଏବଂ ମୁମ୍ବାଇରେ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିମାନବନ୍ଦରଠାରେ ତାଙ୍କୁ ସ୍ୱାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଶ୍ରୀ ହର୍ମିନିଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ଜଗଦଲପୁରରେ ବସ୍ତୁର ପଣ୍ଡୁମ୍ ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଦିନ ଏହି ମହୋତ୍ସବର ଉଦ୍ଘାଟନ କରିଥିଲେ। ଆଦିବାସୀ କଳା ଏବଂ ସଂସ୍କୃତି ପ୍ରଦର୍ଶନ ପାଇଁ ଏହି ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରୁଛି। ମହୋତ୍ସବ ଅବସରରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଛି। 84 ଦଳର 700 ଅଧିକ କଳାକାର ସେମାନଙ୍କର ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଆଦିବାସୀ ନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତଶିଳ୍ପ, ଚିତ୍ରକଳା, ବାଦ୍ୟଯନ୍ତ୍ର ଆଦି 12 ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି। ଭାରତ ଓ କାନାଡ଼ା ଜାତୀୟ ସୁରକ୍ଷା ଏବଂ ଏହି ସଂକ୍ରାନ୍ତ ଆଇନର କାର୍ଯ୍ୟକାରିତା ନେଇ ସହଭାଗିତା ଲକ୍ଷ୍ୟରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ସହମତ ହୋଇଛନ୍ତି। ଓଟାୱାଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ନାଥାଲି ଡ୍ରୋଇନ୍ଙ୍କ ମଧ୍ୟରେ ଗତ ଶନିବାର ଦିନ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗତକାଲି ଦେଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ଆଭ୍ୟନ୍ତରୀଣ ସୁରକ୍ଷା ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ତତ୍ସଂକ୍ରାନ୍ତ ଆଇନ କାର୍ଯ୍ୟକାରିତା ନେଇ ସମନ୍ୱୟ ଅଧିକାରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସହମତ ହୋଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର, ଆନ୍ତର୍ଜାତିକ ଅପରାଧ ସଂଗଠନ ଆଦି ନେଇ ପାରସ୍କରିକ ସୂଚନା ଆଦାନ ପ୍ରଦାନରେ ଏହା ସହାୟକ ହୋଇପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅନ୍ଲାଇନ୍ ଖେଳ ନିଶା ଯୁବବର୍ଗଙ୍କ ପାଇଁ ବୃଦ୍ଧି ପାଉଥିବା ବିପଦ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାଇବର ସୁରକ୍ଷା ବିଶେଷଜ୍ଞ ପବନ ଦୁଗ୍ଗଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0113741 7 1 1 7 2 3 3 1 4 4 4 2 3 3 1 1 0 4 8 1 1 3 7 1 7 1 0 6 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରିୟ କମ୍ରେଡ୍ସ, ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ, ବିକାଶ ସହ ପନ୍ଦର କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ନେତୃତ୍ୱାଧୀନ ଶାସକ ମେଣ୍ଟ ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଛି। ନିର୍ବାଚନ ଫଳାଫଳ ସଂକ୍ରାନ୍ତ ସୂଚନାରୁ ଜଣାପଡ଼ିଛି, ତାକାଇଚିଙ୍କ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ନେତୃତ୍ୱରେ ଶାସକ ମେଣ୍ଟ ସଂସଦର 465 ଆସନ ମଧ୍ୟରୁ 352 ବିଜୟ ଲାଭ କରିଛି। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ଏକାକୀ 316 ଆସନରେ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟ ପରେ ଏକ ଟେଲିଭିଜନ ସାକ୍ଷାତକାରରେ ତାକାଇଚି କହିଛନ୍ତି, ବିରୋଧୀଙ୍କ ସମର୍ଥନ ସହିତ ତାଙ୍କର ନୀତିଗତ ଇସ୍ତାହାରକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜୟ ପାଇଁ ଜାପାନ ପ୍ରତିପକ୍ଷ ତାକାଇଚିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି। ତାକାଇଚିଙ୍କ ନେତୃତ୍ୱରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରୁଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କମ୍ରେଡ୍ ନନା, ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ନିତୁ ବେହତମତ ନାଭ ସଂଘେ ମମତା ଅନୁପା ଆଲକେନେ ସୋଲ କମ୍ରେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମାସାଚୁ ତିନ୍ଚୋ ଦୌଡ ହେବନା କମ୍ରେଡ୍ସ ନୁକସାନ ୟା ଆତ୍ମସମର୍ପକି ମନ୍ତୋର ଇଞ୍ଜେକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ମେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ମେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପ୍ରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାଲ ଇଚ୍ଛୁର ମୂଲ୍ୟ ನେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ମେଣ୍ଡେ ଆଲସନ ଇଞ୍ଜୋ ନାଭ ସୁଝାଅ ଆଗର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାରତା 14 ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କିୟନ ମୈଦେ ନାଭ ମୋବାଇଲ ନମ୍ବର 7815705031 ମିକୁନ ତତନ ମୈଦେ ତୟାର କିତ୍ତନ ମିବ ରାଜ କମିଟି ସଦସ୍ୟ ନିତୁ।
ପଶ୍ଚିମବଙ୍ଗରେ ଜାରି ରହିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନିର୍ଦ୍ଧାରିତ କାଗଜପତ୍ର ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ନିର୍ବାଚନ କମିଶନ ସ୍ୱଷ୍ଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ କମିଶନଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ତେବେ 1999 ନଭେମ୍ବର 2 ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ତଥା ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଆଧାରିତ ବାସସ୍ଥାନ କିମ୍ବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଏଥିପାଇଁ ଗ୍ରହଣଯୋଗ୍ୟ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପ୍ରମାଣପତ୍ରକୁ ଗ୍ରହଣ କରିବାକୁ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ସର୍ଭିସେସ୍ ଦଳ ଟାଇଟଲ ହାସଲ କରିଛି। ଆସାମର ଧକୁଆଖାନାଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସର୍ଭିସେସ୍ 1-0 ଗୋଲ୍ରେ କେରଳକୁ ପରାସ୍ତ କରି ଏହି ସଫଳତା ପାଇଛି। ଏହି ବିଜୟ ସହ ସର୍ଭିସେସ୍ ଅଷ୍ଟମ ଥର ପାଇଁ ସନ୍ତୋଷ ଟ୍ରଫି ଚାମ୍ପିୟନ୍ ହୋଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଶ୍ରୀଲଙ୍କା ବିଜୟୀ ହୋଇଛି। କଲମ୍ବୋଠାରେ ଖେଳାଯାଇଥିବା ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ରେ ଶ୍ରୀଲଙ୍କା ଆୟାରଲାଣ୍ଡକୁ 20 ପରାସ୍ତ କରିଛି। ଟସ୍ ଜିତି ଆୟାରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଶ୍ରୀଲଙ୍କା ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 163 ରନ୍ ସଂଗ୍ରହ କରିଥିଲା। 164 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆୟାରଲାଣ୍ଡ 19 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 143 ରନ୍ ସଂଗ୍ରହ କରିଥିଲା। ଆଜି ପୂର୍ବାହ୍ନ 11 କୋଲକାତାଠାରେ ସ୍କଟଲାଣ୍ଡ ଏବଂ ଇଟାଲୀ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କଲମ୍ବୋଠାରେ ଜିମ୍ବାୱେ ଓ ଓମାନ ମଧ୍ୟରେ ଏବଂ ତୃତୀୟ ମ୍ୟାଚ୍ ସନ୍ଧ୍ୟା 7 ଅହମ୍ମଦାବାଦଠାରେ ଦକ୍ଷିଣ ଆଫ୍ରିକା ଏବଂ କାନାଡା ମଧ୍ୟରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରୀକ୍ଷା ପେ ଚର୍ଚ୍ଚା 2026 ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ଚାପ ହ୍ରାସ ନେଇ ଆଜି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ଜଗଦଲପୁରଠାରେ ବସ୍ତର ପଣ୍ଡୁମ୍ ମହୋତ୍ସବର ଉଦ୍ଯାପନୀ ସମାରୋହରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସୁରକ୍ଷା କ୍ଷେତ୍ରରେ ସହଯୋଗ ନେଇ ରୂପରେଖ ପ୍ରସ୍ତୁତ କରିବାକୁ ଭାରତ କାନାଡ଼ା ସହମତ। ଜାପାନ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ନେତୃତ୍ୱାଧୀନ ଶାସକ ମେଣ୍ଟ ଏବଂ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନ୍ସିପ୍ ଟାଇଟଲ ହାସଲ କଲା ସର୍ଭିସେସ୍ ଦଳ।